ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗତକାଲି 72 ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଅନୁରାଗ ସିଂ ଠାକୁର, ପୀୟୁଷ ଗୋୟଲ, ପ୍ରହଲ୍ଲାଦ ଯୋଶୀ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ସ୍ଥାନ ପାଇଛନ୍ତି। ଦ୍ୱିତୀୟ ତାଲିକାରେ 6 ଜଣଙ୍କୁ ନୂଆକରି ପ୍ରାର୍ଥୀ କରିବା ପାଇଁ ବିଜେପି ପକ୍ଷରୁ ନିଷ୍ପଭି ନିଆଯାଇଛି। ସେହିଭଳି 14 ଜଣଙ୍କୁ ପୁଣି ଥରେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଦଳ ନିଷ୍ପଭି ନେଇଛି। ଏହି ତାଲିକାରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର କୌଣସି ପ୍ରାର୍ଥୀ ନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ 195 ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସୂଚନା ଅନୁସାରେ 2019 ମସିହା ଏପ୍ରିଲ୍ ପହିଲାରୁ 2024 ମସିହା ଫେବୃୟାରୀ 15 ତାରିଖ ମଧ୍ୟରେ ମୋଟ 22,217 ଇଲେକ୍ଟୋରାଲ ବଣ୍ଡ କିଣାଯାଇଛି। ଏଥିମଧ୍ୟରୁ 22,030 ବଣ୍ଡର ଟଙ୍କା ରାଜନୈତିକ ଦଳଗୁଡ଼ିକ ନଗଦରେ ପରିଣତ କରିଛନ୍ତି ବୋଲି ଷ୍ଟେଟ୍ ବ୍ୟାଙ୍କର ଅଧ୍ୟକ୍ଷ ଦିନେଶ କୁମାର ଖାରା ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟକୁ ଜଣାଇଛନ୍ତି। ସୂଚନାଯୋଗ୍ୟ, ଆସନ୍ତାକାଲି ସନ୍ଧ୍ୟା 5 ସୁଦ୍ଧା ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ଏସ୍ବିଆଇ ଦେଇଥିବା ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ କରାଇବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପେଟିଏମ୍ ଫାସ୍ଟ୍ୟାଗ୍ ଆସନ୍ତାକାଲି ପରଠାରୁ ଅଚଳ ହୋଇଯିବ। ଏହା ପୂର୍ବରୁ ବ୍ୟବହାରକାରୀଙ୍କୁ ଫାସ୍ଟ୍ୟାଗ୍ ପରିବର୍ତ୍ତନ କରିବା ଲାଗି ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହିତ ପ୍ରାଧିକରଣ ପକ୍ଷରୁ ଫାସ୍ଟ୍ୟାଗ୍ ଜାରି କରୁଥିବା ବ୍ୟାଙ୍କଗୁଡ଼ିକର ଏକ ତାଲିକା ମଧ୍ୟ ଜାରି କରାଯାଇଛି। ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଅବମାନନା କରିଥିବାରୁ ଆସନ୍ତାକାଲିଠାରୁ ବ୍ୟାଙ୍କର ବ୍ୟବସାୟ ଉପରେ କଟକଣା ଲଗାଯାଇଛି। ଏସୀୟ ମହାଦେଶର ଦ୍ୱିତୀୟ ବୃହତ ଜୈବମଣ୍ଡଳ ଭାବେ ପରିଚିତ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଉପଗ୍ରହ ଭିସାଟ୍ ନିରୀକ୍ଷଣରେ ରଖାଯିବ। ଏଥିପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ରାଜ୍ୟ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି। ଅଭୟାରଣ୍ୟର କେତେକ ଅଞ୍ଚଳରେ ମୋବାଇଲ୍ ନେଟ୍ୱର୍କ ଠିକ୍ ଭାବେ ପହଞ୍ଚପାରୁନଥିବାରୁ ସେଠାରେ ସ୍ୱତନ୍ତ୍ର ଭିଓଆଇପି ଫୋନ୍ର ବ୍ୟବସ୍ଥା କରାଯିବ। ଏହାଦ୍ୱାରା ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ଦୃଷ୍ଟି ରଖାଯିବା ସହ ଶିକାରୀଙ୍କ କ୍ଷେତ୍ରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଅଲିଭ୍ ରିଡ୍ଲେ କଇଁଛ ଅଣ୍ଡାଦାନ କରୁଥିବା ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳକୁ ସାଧାରଣ ଲୋକଙ୍କ ଯିବା ଆସିବା ଉପରେ ବନ ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ଋଷିକୁଲ୍ୟା, ଗହିରମଥା ଓ ଦେବୀ ମୁହାଣରେ ବିରଳ ପ୍ରଜାତିର କଇଁଛ ଅଣ୍ଡାଦାନ କରିଥାନ୍ତି। ସୂଚନାଯୋଗ୍ୟ, ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ଓ ସେମାନଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି ନ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଅଣ୍ଡାଦାନ ଚିହ୍ନଟ ଅଞ୍ଚଳଗୁଡ଼ିକରେ ମାଛ ଧରିବା ଉପରେ କଟକଣା ଲଗାଇବା ସହିତ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱର ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍କୁ ଉଭୟ ପାର୍ଶ୍ୱରୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ପୂର୍ବତଟ ରେଳବାଇର ସୂଚନା ଅନୁସାରେ ଆଜିଠାରୁ ଅପରାହ୍ନ ଗୋଟାଏରେ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍ ସୁବର୍ଣ୍ଣପୁରରୁ ଯାତ୍ରା ଆରମ୍ଭ କରି ରାତି 9:45ରେ ଭୁବନେଶ୍ୱରରେ ପହଞ୍ଚବ। ସେହିଭଳି ଆସନ୍ତାକାଲିଠାରୁ ଭୁବନେଶ୍ୱରରୁ ଟ୍ରେନ୍ ସୁବର୍ଣ୍ଣପୁର ଅଭିମୁଖେ ଯାତ୍ରା କରିବ। ସୂଚନା ଅନୁସାରେ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ରହଣି ଏବଂ ସମୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ବଲାଙ୍ଗୀର ଏବଂ ସୁବର୍ଣ୍ଣପୁର ମଧ୍ୟରେ ଏହି ଟ୍ରେନ୍ ବିଛୁପାଲି, ଝରତରଭା ଏବଂ ନରସିଂହଗଡ଼ ଷ୍ଟେସନରେ ରହଣି କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ହୋଲି ଉତ୍ସବ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ନିଷ୍ପଭି ନିଆଯାଇଛି। ଏଥିସହିତ ପୂର୍ବରୁ ଚଳାଚଳ କରୁଥିବା କେତେକ ସ୍ୱତନ୍ତ୍ର ଟ୍ରେନ୍ର ସେବାକୁ ମଧ୍ୟ ବର୍ଦ୍ଧିତ କରାଯାଇଛି। ସମ୍ଭଲପୁର ପୁନେ, ପୁରୀ ପାଟନା ଏବଂ ପୁରୀ ନିଜାମୁଦ୍ଦିନ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଯେଉଁ ଟିକସଦାତାମାନେ ହାରାହାରି ବାର୍ଷିକ କାରବାର ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ରହିଛି ସେମାନେ ଆସନ୍ତା ଆର୍ଥିକ ବର୍ଷ 2024-25 ନିମନ୍ତେ ଜିଏସ୍ଟି କମ୍ପୋଜିସନ୍ ଯୋଜନାର ବିକଳ୍ପ ଭାବେ ଚଳିତ ମାସ ଶେଷ ତାରିଖ ସୁଦ୍ଧା ବାଛିପାରିବେ। ଯୋଗ୍ୟ ଟିକସଦାତା ଯେଉଁମାନେ କମ୍ପୋଜିସନ୍ ଯୋଜନାରେ ଲାଭ ଉଠାଇବାକୁ ଚାହାନ୍ତି ସେମାନେ ଜିଏସ୍ଟି ପୋର୍ଟାଲ୍ରେ କମ୍ପୋଜିସନ୍ ଯୋଜନାର ବିକଳ୍ପ ବାଛିପାରିବେ। ଆଜି ବିଶ୍ୱ କିଡ୍ନୀ ଦିବସ। କିଡ୍ନୀର ସ୍ୱାସ୍ଥ୍ୟ ଏବଂ ଏହାର ସ୍ୱାଭାବିକ କାର୍ଯ୍ୟକୁ ପ୍ରଭାବିତ କରୁଥିବା ବିଭିନ୍ନ ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାର ଦିନ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି କିଡ୍ନୀ ସ୍ୱାସ୍ଥ୍ୟ ଓ ଏହାର ଯତ୍ନ। କିଡ୍ନୀ ହେଉଛି ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଏହାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। କିଡ୍ନୀ ଜନିତ ରୋଗରେ ଗୋଡ଼ ଫୁଲିବା, ଉଚ୍ଚ ରକ୍ତଚାପ, କମ୍ ହିମୋଗ୍ଲୋବିନ୍ ଏବଂ ହାଡ଼ ଦୁର୍ବଳ ହେବା ଭଳି ଲକ୍ଷଣ ଦେଖାଯାଇଥାଏ। କିଡ୍ନୀ ରୋଗରୁ ରକ୍ଷା ପାଇବା ପାଇଁ ନିୟମିତ ଶାରୀରିକ ବ୍ୟାୟାମ, ସନ୍ତୁଳିତ ଆହାର, ଓଜନ ନିୟନ୍ତ୍ରଣ ଏବଂ କମ୍ ଲୁଣ ସେବନ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32 ମିନିଟ୍ରେ।